ଆପଣଙ୍କର ସମସ୍ତଙ୍କର ଅଛି ହ୍ୱାଟ୍ସଆପ୍ ଦିଆଯାଇଛି, ପଠାଇଯାଇଛି ଆମର ଇସ୍କନ୍ ବୁଲା ୟୁଟ୍ୟୁବ୍ରେ। ଶ୍ରୀମଦ୍ ଭାଗବତମ୍ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଶ୍ଳୋକ 14 ଜାଣିଛନ୍ତି, 1-1-14। କରିବା କିଏ ନେବେ କି ଫୋନ୍ ନେବେ ପାଖରେ ଅଛି ଫୋନ୍ ଏକ୍ସଟ୍ରା ଆଇଲେ ସବୁ ଆପନ ସଂସ୍କୃତି ଘୋରାନ୍ ଆପନ ସଂସ୍କୃତି ଘୋରାନ୍ ଜନ୍ନାମ ଦିବସୋ ଗୁଣନ୍ ଜନ୍ନାମ ଦିବସୋ ଗୁଣନ୍ ତଥ ସଦ୍ୟୋ ବିମୋଚେତ ତଥ ସଦ୍ୟ ବିମୋଚେତ ଯଦ୍ଭେତି ସ୍ୱୟଂ ଭୟମ୍ ଯଦ୍ଭେତି ସ୍ୱୟଂ ଭୟମ୍ ଆପନ ସଂସ୍କୃତି ଘୋରା ଜନ୍ନାମ ଦିବସ ଗୁଣନ୍ ତଥ ସଦ୍ୟ ବିମୋଚେତ ଯଦ୍ଭେତି ସ୍ୱୟଂ ଭୟମ୍। ଆପନ ସଂସ୍କୃତି ଘୋରା ଜନ୍ନାମ ଦିବସ ଗୁଣନ୍ ତଥ ସଦ୍ୟ ବିମୋଚେତ ଯଦ୍ଭେତି ସ୍ୱୟଂ ଭୟମ୍। ଆପନ ସଂସ୍କୃତି ଘୋରା ଜନ୍ନାମ ଦିବସ ଗୁଣନ୍ ଚତୁଃସଦ୍ୟୋ ମୁଚେତ ଯଦ୍ଭେତି ସ୍ୱୟଂ ଭୟମ୍। ହରେ କୃଷ୍ଣ ପୃଷ୍ଠ ଭକ୍ତ ସଜାନ ବୃନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମେ ବିଶେଷ, ଇଏ ହେଉଛି ପୁରୁଷୋତ୍ତମ ମାସ ପ୍ରଥମ ସନ୍ଧ୍ୟା, ୱାର୍ଲଡ ହୋଲି ନେମ୍ର ପ୍ରଥମ ଭାଗବତ କଥାକୁ ଆମେ ଆପଣମାନଙ୍କୁ ସବୁ ସ୍ୱାଗତ ଜଣାଉଛୁ। ଭଗବାନଙ୍କ ନାମ ଏ ଯୁଗରେ, ଯେଉଁ କଳି ଯୁଗ, ଏ ଯୁଗର ଧର୍ମ ହେଉଛି ଭଗବାନଙ୍କ ନାମ। ତେଣୁ ଭାଗବତରେ ସବୁ ସ୍କନ୍ଧରେ ଭଗବାନଙ୍କ ନାମର ମହାତ୍ମ୍ୟ ରହିଛି। ଆଜି ସାରା ପୃଥିବୀରେ ପ୍ରଭୁପାଦ ମହାରାଜ ଭଗବାନଙ୍କ ନାମକୁ ପ୍ରଚାର କରିଛନ୍ତି। ତେଣୁ ଇସ୍କନର ଯେଉଁମାନେ ଲିଡ଼ର ଅଛନ୍ତି ସେମାନେ ଏହି ସପ୍ତାହଟା ୱାର୍ଲଡ ହରିନାମ ହିସାବରେ ପାଳନ କରାଯାଉଛି ସବୁ ପୃଥିବୀର ସମସ୍ତ କେନ୍ଦ୍ରରେ। ତେଣୁ ଆମ କେନ୍ଦ୍ରରେ ମଧ୍ୟ ପାଳନ କରାଯାଉଛି ଏହି ଭାଗବତ ସପ୍ତ ମାୟାପୁରରେ ଏହିସବୁ ଆଜିର ଏହି ସବୁ ପାଠ କରାଯାଉଛି, ଆଜିର ଏହି ସବୁ ପାଠ କରାଯାଉଛି ୱାର୍ଲଡ ହରିନାମ ଉପଲକ୍ଷେ। ଏ ଭଗବାନଙ୍କ ନାମର ମହାତ୍ମ୍ୟ ସବୁ ସ୍କନ୍ଧରେ ଭଗବାନଙ୍କ ନାମର ମହାତ୍ମ୍ୟ ରହିଛି। ଆଜି ଆମେ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ 14 ଶ୍ଳୋକର କଥା କହିବା। ଏ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଭାଗବତ ହେଉଛି ଭଗବାନଙ୍କ ପାଦ ପଦ୍ମ, ଭଗବାନଙ୍କର ପାଦ ପଦ୍ମ। ଭଗବାନ ଏ ଭାଗବତ ଭିତରେ କୌଣସି ତଫାତ୍ ନାହିଁ, ଏ ଭାଗବତର ମହାତ୍ମ୍ୟ କହିଲେ ଶେଷ ହୋଇଯିବ କଥା, ଆଉ କିଛି ରହିବ ନାହିଁ କହିବା ପାଇଁ ଏ ଶ୍ଳୋକ ଉପରେ। ତେଣୁ ଏ ଯେଉଁ ଭାଗବତ ଆମେ ଶୁଣୁଛେ, ଏ ଶୁଣୁଛେ ସୁତ ଗୋସ୍ୱାମୀଙ୍କ ଠାରୁ। ଏ ଭାଗବତ ଯେଉଁ ରହିଛନ୍ତି, ଇଏ ହେଉଛି ଭାଗବତ ଯେଉଁ ରଚନା କଲେ ବ୍ୟାସଦେବ, ଏ ଭଗବାନଙ୍କ ଜଣେ ଅବତାର। ଅବତାର ଯେଉଁ ରହିଲେ ଏସବୁ ଇଏ ଆଙ୍କର ବିଶେଷ ଭାବରେ ସତ୍ୟ ପ୍ରାପ୍ତ ହୋଇଥିଲେ ଏସବୁ ଶାସ୍ତ୍ରକୁ ରଚନା କରିବା ପାଇଁ। କାରଣ ଅନ୍ୟ ଯୁଗରେ ଏଇ ଶାସ୍ତ୍ର କିଛି ଏଇ ଯେଉଁ ଲେଖାହାର ହେବାର କିଛି ଆବଶ୍ୟକତା ନଥିଲା। ଲୋକମାନଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା, ଖାଲି ଶୁଣିକିରି ମନେ ରଖିଦେଉଥିଲେ, ତାଙ୍କର ବହି ଦରକାର ହେଉନଥିଲା। ତେଣୁ କଳି ଯୁଗରେ ଯେହେତୁ ଆମର କମିଯାଉଛି, ସ୍ମୃତି ଇତ୍ୟାଦି କମିଯାଉଛି, ସେଥିପାଇଁ ବ୍ୟାସଦେବ ଆସିଲେ ସମସ୍ତ ଶାସ୍ତ୍ରକୁ ରଚନା ଲିପିବଦ୍ଧ କଲେ। ଲିପିବଦ୍ଧ କରିକି ମଧ୍ୟ ଅନ୍ତିମରେ ସେ ଲେଖିଲେ ବେଦାନ୍ତ ସୂତ୍ର। ବେଦାନ୍ତ ସୂତ୍ର କହିଲେ ସବୁକିଛି ଜ୍ଞାନକୁ ସଂକ୍ଷେପରେ ସୂତ୍ର ଆକାରରେ କହିଦେଇଗଲେ। କିନ୍ତୁ ସବୁ ଶାସ୍ତ୍ର ରଚନା କରିସାରିଲା ପରେ ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ତାଙ୍କର ଗୁରୁ ନାରଦ ମୁନି ଆସି ତାଙ୍କୁ କହିଲେ, ତୁମେ ଭଗବାନଙ୍କର ଦିବ୍ୟ ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନା, ଯେଭଳି ଭାବରେ ତୁମେ ଧର୍ମ ଅର୍ଥ କାମ ମୋକ୍ଷକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ। ତେଣୁ ଭାଗବତର ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ରହିଛି, ସେ ଭଗବାନ ନାରଦ ମୁନି ଚାଲିଗଲା ପରେ ବ୍ୟାସଦେବ ଭଗବାନ ଧ୍ୟାନ କରି ଏଇ ଭାଗବତ ରଚନା କଲେ, ଏଇ ଭାଗବତ ଶାସ୍ତ୍ର। ତେଣୁ ଏଇ ଭାଗବତ ଶାସ୍ତ୍ର ଏ ପ୍ରଥମ ଅଧ୍ୟାୟର ତିନୋଟି ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। ମଙ୍ଗଳାଚରଣ ତିନି ପ୍ରକାର ରହିଛି, ସେ ମଙ୍ଗଳାଚରଣ ହୁଏ ତ୍ରିବିଧ ପ୍ରକାର, ଆଶୀର୍ବାଦ ବସ୍ତୁ ନିର୍ଦ୍ଦେଶ ନମସ୍କାର, ଇଏ ତିନୋଟି ଜିନିଷ ରହିଛି ମଙ୍ଗଳାଚରଣରେ। ଗୋଟେ ହେଉଛି ଆଶୀର୍ବାଦ, ଆଶୀର୍ବାଦ ସୁଖଦେବ ବ୍ୟାସଦେବ ସୁଖଦେବଙ୍କ ମାଧ୍ୟମରେ ସମସ୍ତ ଶ୍ରୋତାମାନଙ୍କୁ ପ୍ରଦାନ କରିଛନ୍ତି ଆଶୀର୍ବାଦ। ଭଗବାନଙ୍କ କୃପା ବିନା, ଭଗବାନଙ୍କ ଆଶୀର୍ବାଦ ବିନା ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା ନାହିଁ। ଇଏ ଆଶୀର୍ବାଦ ଆମ ପାଖକୁ ଆସିଛି, ଆଶୀର୍ବାଦ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ ଏହି ପରମ୍ପରାରେ, ପ୍ରଭୁପାଦ ମହାରାଜ ଗୁରୁଦେବ ଏହି ପରମ୍ପରାରେ ଆମେ ଆଶୀର୍ବାଦ ପ୍ରାପ୍ତ ହେଉଛେ। ଏବଂ ଭଗବାନଙ୍କ ବିଷୟରେ ଭାଗବତର ଯେଉଁ ବସ୍ତୁ ରହିଛି ସେ ବସ୍ତୁକୁ ଦ୍ୱିତୀୟ ଶ୍ଳୋକରେ କୁହାଯାଇଛି, ଏ ତୃତୀୟ ଶ୍ଳୋକରେ ଆଶୀର୍ବାଦ ଦିଆଯାଇଛି। ପ୍ରଥମ ଶ୍ଳୋକ ହେଉଛି ନମସ୍କାର ହି ମହି, ଏଇ ଗୋଟିଏ ଶ୍ଳୋକ, ଏ ଗୋଟିଏ ଶ୍ଳୋକ ଶ୍ରୀନିବାସ ଦେବ କହିଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଜନ୍ମାଦି ଅଶ୍ୱଜାତ, ଏ ଗୋଟିଏ ଶ୍ଳୋକ ଇଏ ହେଉଛି ଭଗବାନଙ୍କୁ ନମସ୍କାର କରିଛନ୍ତି। ଦ୍ୱିତୀୟ ଶ୍ଳୋକରେ ବସ୍ତୁ କୁହାଯାଇଛି, କ'ଣ ବସ୍ତୁ କୁହାଯାଇଛି ଭାଗବତରେ, କ'ଣ ବସ୍ତୁ ରହିଛି, କେଉଁ କଥା ରହିଛି ଏଥିରେ, ସେ କଥା କୁହାଯାଇଛି। ଏବଂ ତୃତୀୟ ଶ୍ଳୋକରେ ସମସ୍ତ ଶ୍ରୋତାମାନଙ୍କୁ ଆଶୀର୍ବାଦ ପ୍ରଦାନ କରାଯାଇଛି। ତେଣୁ ଯଦିଓ ଭାଗବତମ ସୁଖଦେବ ଗୋସ୍ୱାମୀ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କଲେ, ତାଙ୍କର ବିଭିନ୍ନ ଶିଷ୍ୟମାନେ ସବୁ ଅଛନ୍ତି, ବିଭିନ୍ନ ଶିଷ୍ୟମାନଙ୍କୁ ବିଭିନ୍ନ ଉପନିଷଦ ଯେଉଁ କ'ଣ ଋଗ୍ଭେଦ ସମବେଦ ଯଜୁର୍ବେଦ ଇତ୍ୟାଦି ବିଭିନ୍ନ ଶିଷ୍ୟମାନଙ୍କୁ ପ୍ରଦାନ କଲେ, କିନ୍ତୁ ଭାଗବତଙ୍କୁ କାହାକୁ ଦେଇନଥିଲେ। ଭାଗବତଙ୍କ ଗୋଟେ ଉପଯୁକ୍ତ ବ୍ୟକ୍ତି ସେ ସନ୍ଧାନରେ ଥିଲେ, ବହୁତ ତପସ୍ୟା କରିଥିଲେ ବଦ୍ରୀ ଯେଉଁ ରହିଛି ତାଙ୍କ ଧାମ, ବଦ୍ରିକା ଧାମରେ ବଦ୍ରିକା ଆଶ୍ରମରେ ତପସ୍ୟା କରିଥିଲେ। ତେଣୁ ସୁଖଦେବଙ୍କର ଗୋଟେ ନାଁ ହେଉଛି ବାଦରାୟଣୀ, ବାଦରାୟଣୀ ବହୁତ ତପସ୍ୟା କରି ତାଙ୍କୁ ପ୍ରାପ୍ତ ହୋଇଥିଲେ ସୁଖଦେବ ଗୋସ୍ୱାମୀଙ୍କୁ। କିନ୍ତୁ ସୁଖଦେବ ଗୋସ୍ୱାମୀ ଜନ୍ମ ହେଇକି ଚାଲିଗଲେ, ଆଉ ରହିଲେ ନାହିଁ ଘରେ, ବହୁତ ବର୍ଷ କାଳ 12 ବର୍ଷ କାଳ ରହିଗଲେ ମାଆଙ୍କ ଗର୍ଭରେ, କେତେ ଜଣ କହନ୍ତି 16 ବର୍ଷ, ଯାହାବି ହଉ, ଭଗବାନ ଯେତେବେଳେ ତାଙ୍କୁ ଆଶ୍ୱାସନ ଦେଲେ ସେ ଆସିକି ଜନ୍ମଗ୍ରହଣ କଲେ କି ଚାଲିଲେ, ବଣକୁ ଚାଲିଲେ। ତେଣୁ ବ୍ୟାସଦେବ ତାଙ୍କୁ ପଛରେ ଯାଉଛନ୍ତି, ତାଙ୍କ ନାମକରଣ ପୁତ୍ର 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 କହି କହିକି ଯାଉଛନ୍ତି, ସେ ଶୁଣୁନାହାନ୍ତି, ଏସବୁ କଥା ରହିଛି। ତେଣୁ ତାପରେ ବ୍ୟାସଦେବ ତାଙ୍କର କେତେଜଣ ଶିଷ୍ୟଙ୍କୁ ଏହିସବୁ ଭାଗବତଙ୍କ କେତେଟି ଶ୍ଳୋକ ରହିଛି ସେ ଶ୍ଳୋକକୁ ଶିଖେଇକି ତାଙ୍କୁ ପଠେଇଲେ। ସେ ଯେତେବେଳେ କାଠ ଆଣନ୍ତି ସେହି ସମୟରେ ଶ୍ଳୋକକୁ ଆବୃତ୍ତି କରନ୍ତି, ଏ ଶ୍ଳୋକ ଭାଗବତମ ଏ ଶ୍ଳୋକ ଏଭଳି ଗୋଟିଏ ଶ୍ଳୋକ, ଶ୍ଳୋକର ଅଧା ଅଧାର ଅଧା ଅଧାର 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 ଅଧା ପାଠ କରିବେ ତାହେଲେ ସେ ପବିତ୍ର ହୋଇଯିବେ। ଏସବୁ ଭାଗବତ ଭଗବାନଙ୍କ ଭଳି ଯେଉଁଭଳି ଭାବରେ ଶକ୍ତି ରହିଛି, ଏ ଭାଗବତଙ୍କ ଶ୍ଳୋକରେ ମଧ୍ୟ ସେହିଭଳି ଭାବରେ ଶକ୍ତି ରହିଛି, ଭଗବାନ ନାମରେ ମଧ୍ୟ ସେହିଭଳି ଭାବରେ ଶକ୍ତି ରହିଛି। ତେଣୁ ଏ ଯେଉଁ ରହିଛି ଏସବୁ କଲା ପରେ ସୁଖଦେବ ଗୋସ୍ୱାମୀ ଆକର୍ଷିତ ହୋଇକି ଆସିଲେ, ପିତାଙ୍କ ପାଖରୁ ଏ ଶାସ୍ତ୍ରକୁ ଅଧ୍ୟୟନ କଲେ। 18,000 ଶ୍ଳୋକ, 12 ସ୍କନ୍ଧ, 335 ଅଧ୍ୟାୟ ଏବଂ 18,000 ଶ୍ଳୋକ ରହିଛନ୍ତି ଭାଗବତମରେ। ଏସବୁ ଶ୍ଳୋକକୁ ଅଧ୍ୟୟନ କଲେ ଏବଂ ପ୍ରଥମତର ପାଇଁ ଯେତେବେଳେ ଭଗବାନ ଚାଲିଗଲେ ଏ ଭୌତିକ ଜଗତକୁ ତ୍ୟାଗ କରି ଯେତେବେଳେ ଚାଲିଗଲେ ତୁମ ଧାମକୁ, ଚାଲିଯିବାର 30 ବର୍ଷ ପରେ ଏଇ ପରୀକ୍ଷିତ ମହାରାଜଙ୍କୁ ଏଇ ଭାଗବତଙ୍କ କଥା କୁହାଯାଇଥିଲା ଗଙ୍ଗା ନଦୀ ତଟରେ ସୁକର୍ତ୍ତା। ଆଜି ଆମକୁ ଗୁରୁଦେବ କୃପାରୁ ମହାନଦୀ ତଟରେ ଏ ଭାଗବତଙ୍କର ଆଲୋଚନା କରିବା ପାଇଁ ସୁଯୋଗ ମିଳିଛି ଦେଇଛନ୍ତି ସିଏ। ମହାନଦୀ ତଟରେ କଥା ହେଉଥିଲା ଭାଗବତମ ଏବଂ ତାର 200 ବର୍ଷ ପରେ ନମିଷାରଣ୍ୟରେ ସେ ଯେଉଁ ସୁକର୍ତ୍ତାରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଭାଗବତ କଥା କହୁଥିଲେ 60,000 ମନୁଷ୍ୟ ସେଇଠି ଥିଲେ। ଏମିତି ସୁଖଦେବଙ୍କ ଗୁରୁ ବା ପିତା ବ୍ୟାସ ଥିଲେ, ବ୍ୟାସଦେବଙ୍କର ପିତା ବା ବୋଇ ବ୍ୟାସଦେବଙ୍କ ଗୁରୁ ନାରଦ ମୁନି ସେଠି ଥିଲେ, 60,000 ମନୁଷ୍ୟ ସେମାନେ ଥିଲେ ସମଗ୍ର ବିଶ୍ୱରୁ। ଅତ୍ରି ବ୍ରହ୍ମର୍ଷି, ଦେବର୍ଷି, ରାଜର୍ଷି, ଅତ୍ରି ମରିଚି, ଅଙ୍ଗିରସ ଇତ୍ୟାଦି ବହୁତ ଶିଷ୍ୟମାନେ, ପରଶୁରାମ ତାଙ୍କର ଶିଷ୍ୟମାନଙ୍କ ସହିତ, ବିଭିନ୍ନ ସାଧୁସନ୍ତମାନେ ତାଙ୍କ ଶିଷ୍ୟମାନେ, ନାରଦ ମୁନି ସମସ୍ତେ ସବୁ ଆସି ପହଞ୍ଚି 60,000 ଋଷି। ତେଣୁ ଏଇ କଥା କହିଥିଲେ ତାହାର 200 ବର୍ଷ ପରେ ନମିଷାରଣ୍ୟରେ 88,000 ଋଷି ଉପସ୍ଥିତ ହୋଇଥିଲେ କଳିଯୁଗର ଲୋକମାନଙ୍କର ମଙ୍ଗଳ ପାଇଁ। ମଙ୍ଗଳ ପାଇଁ ସେଥିପାଇଁ ଯଜ୍ଞ କରୁଥିଲେ, 1,000 ବର୍ଷ ଧରି ଯଜ୍ଞ କରିବା ପାଇଁ ଆୟୋଜନ କରିଥିଲେ। କିନ୍ତୁ ଗୋଟେ ଦିନ ଯେତେବେଳେ ସୁତ ଗୋସ୍ୱାମୀ ଆସି ପହଞ୍ଚିଗଲେ, ସେ ସୁତ ଗୋସ୍ୱାମୀଙ୍କୁ ତାଙ୍କୁ ଆସନ ପ୍ରଦାନ କରିକରି ତାଙ୍କର ଯେଉଁ 88,000 ଋଷି ରହିଛନ୍ତି ତାଙ୍କର ମୁଖ୍ୟ ହେଉଛନ୍ତି ସନକ ଋଷି, ସେ ତାଙ୍କୁ ସମ୍ମାନ କରିକିରି ପ୍ରଶ୍ନ ପଚାରିଲେ 6 ପ୍ରଶ୍ନ। ଏଇ 6 ପ୍ରଶ୍ନ ହେଉଛି ଭାଗବତର ମୂଳ ସ୍ତମ୍ଭ, ଏଇଥିରେ ସବୁ 18,000 ଶ୍ଲୋକ କୁହାଯାଇଛି। ଏଇ 6 ଶ୍ଲୋକ 6 ପ୍ରଶ୍ନ ଆମେ ଖାଲି ସଂକ୍ଷେପରେ ସେ କହିଦେବା ସେ ପ୍ରଶ୍ନ ସବୁ। ଗୋଟିଏ ହେଲା ଯେ ପ୍ରଥମେ କହିଲେ ଭଗବାନ କ'ଣ ଶ୍ରେୟ ତତ୍ର ତତ୍ର ଅଜସା ଯୁଷ୍ମାନ ଭଗବତାଙ୍କ ବିନିଶ୍ଚିନ୍ତ ପୁଂସାମେ ଏକାନ୍ତ ଶ୍ରେୟ ତନ୍ନ ସଂସ୍କୃତି ମରାସି। ଶ୍ରେୟଟା କ'ଣ ଆମର, ଯେମିତି ଅର୍ଜୁନ ଜାଣିପାରିନଥିଲେ ଶ୍ରେୟ କ'ଣ, ଭଗବାନଙ୍କୁ ଶରଣକୁ ଯାଇ ପଚାରିଥିଲେ, ସେହିଭଳି ଭାବରେ ପ୍ରଥମ ପ୍ରଶ୍ନ ଥିଲା ତାଙ୍କର ଶ୍ରେୟଟା କ'ଣ ଆମର। ଆଜି ଯେଉଁ 760 କୋଟି ଲୋକରୁ ଉର୍ଦ୍ଧ ହୋଇଗଲେଣି ପୃଥିବୀରେ, କିଏ କେତେଜଣ ଜାଣିଛନ୍ତି ଶ୍ରେୟଟା କ'ଣ? ମୁନି ଋଷିମାନେ ପ୍ରଶ୍ନ ପଚାରୁଛନ୍ତି କ'ଣ ଶ୍ରେୟ, ଆଉ ଆମ କଥା କ'ଣ କହିବା, ଶ୍ରେୟ କ'ଣ? ଏବଂ ସମସ୍ତ ଶାସ୍ତ୍ର ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ଶାସ୍ତ୍ର, ସେ ଶାସ୍ତ୍ରର ସାରଟା କ'ଣ, ଏ 2 ପ୍ରଶ୍ନ। ତୃତୀୟ ପ୍ରଶ୍ନ ହେଉଛି ଭଗବାନ ଦେବକୀଙ୍କ ଗର୍ଭରେ ଆସିଲେ, ବସୁଦେବଙ୍କ ଦେବକୀଙ୍କ ପୁତ୍ର ରୂପେ ଆସିଲେ, କ'ଣ ପାଇଁ ଆସିଲେ ଭଗବାନ, ଜାଣିଛନ୍ତି ସେ ଭଗବାନଙ୍କୁ? ଏବଂ ଭଗବାନ ଜନ୍ମ ନେଲେ ଏବଂ କ'ଣ ସବୁ କର୍ମ କଲେ, ଜନ୍ମ କର୍ମ ତମେ ଦିବ୍ୟମ, ଏ 2-4 ପ୍ରଶ୍ନ। ପଞ୍ଚମ ପ୍ରଶ୍ନ ହେଉଛି ଭଗବାନଙ୍କର ଅବତାର, ଭଗବାନଙ୍କର ଅନେକ ଅବତାର ଅଛନ୍ତି, ସେ ପ୍ରଶ୍ନ ପଚାରିଥିଲେ ଅବତାର ମାନେ କୁହନ୍ତୁ। ଏବଂ ଷଷ୍ଠ ପ୍ରଶ୍ନ ହେଉଛି ଭଗବାନ ଯେତେବେଳେ ଚାଲିଗଲେ, କୃଷ୍ଣ ଭୂହି ଯୋଗେଶ୍ୱର କୃଷ୍ଣ ବ୍ରହ୍ମଣି ଧର୍ମ ବ୍ରହ୍ମଣି ସ୍ୱାମୀ କାଷ୍ଠାଦମ ପ୍ରତି ଧର୍ମ କହ ଶରଣଙ୍ଗତ, ଭଗବାନ ଯେତେବେଳେ ତାଙ୍କର ସବୁ ଐଶ୍ୱର୍ଯ୍ୟମାନଙ୍କ ସହିତ ତାଙ୍କର ଯେତେ ଶକ୍ତି ରହି ସବୁ ତାଙ୍କ ସହିତ ଚାଲିଗଲେ ଧର୍ମ ଜ୍ଞାନାଧିବି ସହ, ବର୍ତ୍ତମାନ ଧର୍ମର କାହାର ଆଶ୍ରୟରେ ଅଛନ୍ତି? ଏଇ 6 ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ଏହି ସମସ୍ତ ଶ୍ଳୋକକୁ ଆମେ କହିଛନ୍ତି। ଆମେ ଯେଉଁ ଶୁଣୁଛେ ସୁତ ଗୋସ୍ୱାମୀଙ୍କ ଠାରୁ ଶୁଣୁଛେ, ଏ ପ୍ରଥମ ସ୍କନ୍ଧ ସୁଖଦେବ ସୁତ ଗୋସ୍ୱାମୀ କହୁଛନ୍ତି ନମିଷାରଣ୍ୟରେ 88,000 ଋଷି ତାଙ୍କର ମୁଖ୍ୟ ହେଉଛନ୍ତି କିଏ, ସୌନକ। ତେଣୁ ଏ 3 ଶ୍ଳୋକରେ ବ୍ୟାସଦେବଙ୍କର ମଙ୍ଗଳାଚରଣ କୁହାଯାଇଛି, କରିସାରିକି 4 ଏଇସବୁ କଥା ଆରମ୍ଭ କରାଯାଇଛି। ତେଣୁ ଏଇ ତାର ସେଇ ଯେଉଁ ବିଭିନ୍ନ ସବୁ ପ୍ରଶ୍ନ ଥିଲା ତା ଦେହରେ ଏଇ ଗୋଟିଏ କଥା ମଧ୍ୟ କହିଥିଲେ, ଏଇଟା ପ୍ରଶ୍ନ ନୁହଁ କିନ୍ତୁ ସୌନକ ଋଷି ଏଇଟା କହୁଛନ୍ତି। ସୌନକ ଋଷି କହୁଛନ୍ତି ଯେ ଆପଣ ସଂସ୍କୃତି ଘୋରାମ, ଆପଣ ସଂସ୍କୃତି ଘୋରାମ, ଆପଣ କହିଲେ ଆମେ ଯେଉଁ ଏ ଭୌତିକ ଜଗତରେ ପଡ଼ିଯାଇ ସଂସ୍କୃତି, ସଂସ୍କୃତି ବର୍ତ୍ତମାନ ଯେମିତି କରୋନା ଏଇଭଳି ଭାବରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଇଏ ହେଉଛି ସଂସ୍କୃତି, ସଂସ୍କୃତି ଶେଷ ହେଇଯାଉଛି ସବୁକିଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଜଣେ ଜନ୍ମ ହେଲା ମାନେ ଚକ୍ରରେ ଘୁରି ବୁଲିଲା, ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ଭୂଗୁସ୍ତାରେ କୃପାଣ ପାରେ ପାହି ମୁରାରେ, ଏସବୁ ରହିଛି। ଏଇ ଯେଉଁ ସଂସ୍କୃତି ଚାଲି ଜନ୍ମ ମୃତ୍ୟୁ ଚକ୍ର ଚାଲିଛି, ଘୁରି ବୁଲୁଛି ଚକ୍ର, ଭଗବାନଙ୍କର ଚକ୍ର କରିଛନ୍ତି କାଳ ରୂପରେ ଚକ୍ର ଘୁରି ବୁଲୁଛି। ତେଣୁ ଏହି ସଂସ୍କୃତି ଘୋର, ଆମେ ଘୋର ବହୁତ କଷ୍ଟ ବହୁତ ଭୟାନକ ଭୟାବହ ଚକ୍ର ଏଇ ରହିଛି, କାଳ ଚକ୍ର। ଏଇ କାଳ ଚକ୍ରରେ ସମସ୍ତେ ଘୁରି ବୁଲୁଛନ୍ତି। ତେଣୁ ଆପନ ସଂସ୍କୃତି ଘୋରା ଜନ୍ନାମ ବିବଶ ଗୁଣା, ଏଇ ଘୋର ସଂସ୍କୃତି ଭିତରେ ପଡ଼ିକି ଜନ୍ମମୃତ ଚକ୍ରରେ ଘୁରି ବୁଲୁଛନ୍ତି, କିଏ କାହାର ଆଉ ରହିଛି ବୁଦ୍ଧି? ଏଇ କଷ୍ଟରେ ବହୁତ କଷ୍ଟରେ ଜୀବନ ଯାପନ କରୁଛନ୍ତି। ଘୋର ସଂସ୍କୃତି ବହୁତ ପଦେ ପଦେ ବିପଦ ରହିଛି, ବିଭିନ୍ନ ପ୍ରକାର ଦୁଃଖ ରହିଛି, ବିଭିନ୍ନ ପ୍ରକାର କଷ୍ଟ ରହିଛି। ଏହିଭଳି ଭାବରେ ଝରା ବ୍ୟାଧି ଇତ୍ୟାଦି ସବୁ ସମସ୍ତେ କ'ଣ କ୍ଲିଷ୍ଟ ଅବସ୍ଥାରେ ରହିଛନ୍ତି, ବହୁତ ମନ କଷ୍ଟରେ ରହିଛନ୍ତି। କିନ୍ତୁ ତା ସତ୍ତ୍ୱେ ଏ ଘୋର ବୋଲି କୁହାଯାଇଛି, ବହୁତ କ'ଣ ବହୁତ ଭୟାନକ ଏ ଭୌତିକ ଜଗତର ପ୍ରକୃତି, ବହୁତ ପ୍ରକାର ବିପଦ ରହିଛି, ବହୁତ ପ୍ରକାର ଅସୁବିଧା ରହିଛି, କହିହେବ ନାହିଁ। କିନ୍ତୁ ଯତ୍ ନାମ, ଯତ୍ କହିଲେ ଯେ ଭଗବାନଙ୍କର ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ, ଏଥିରେ ଷୋଳଟି ନାମ ରହିଛନ୍ତି। ଏଇଠି ଷୋଡ଼ଶକମ୍ ନାମ, ଏଠି କୁହାଯାଉଛି ଗୋଟିଏ ନାମ, ଏକ ବଚନ ଯତ୍ ନାମ, ଗୋଟିଏ ନାମ। ଆମେ ଷୋଳଟି ନାମ ନେଇଗଲେ ପ୍ରତିଦିନ ଷୋଳଟି ନାମ, ଗୋଟିଏ ମହାମନ୍ତ୍ରରେ ଷୋଳଟି ନାମ ରହିଛନ୍ତି, କିନ୍ତୁ ଗୋଟିଏ ନାମ ଶବ୍ଦ କୁହାଗଲେ, ଏକ ବଚନରେ କୁହାଗଲେ ଯତ୍ ନାମ। ବିବଶ ଗୁଣନ, ବିବଶ ଅବସ୍ଥାରେ ଯେଉଁମାନେ ସୁସ୍ଥ ରହିଛନ୍ତି, ଠିକ୍ ଭାବରେ ରହିଛନ୍ତି, ମନ ଠିକ୍ ରହିଛି, ସବୁ ପ୍ରକାର ସୁବିଧା ରହିଛି, ଏସବୁ ଅବସ୍ଥାରେ ଜଣେ ନାମ ନେଲେ ତାଙ୍କ କଥା ଛାଡ଼ନ୍ତୁ। ବିବଶ ଅବସ୍ଥାରେ ବହୁତ ଅସୁବିଧାରେ ରହିଛନ୍ତି, ବିଭିନ୍ନ କଷ୍ଟରେ ଯନ୍ତ୍ରଣାରେ ଦଗ୍ଧୀଭୂତ ହେଉଛନ୍ତି, ଏହିଭଳି ଭାବରେ ବିବଶ ଅବସ୍ଥାରେ, ବିବଶ ଅବସ୍ଥାରେ ତାଙ୍କ ମୁଣ୍ଡି ବୁଦ୍ଧି ଠିକ୍ ଭାବରେ କାମ କରୁନାହିଁ, ଏହିଭଳି ଅବସ୍ଥା ବିବଶ ଅବସ୍ଥା, ଏହିଭଳି ଭାବରେ ଦୁଃଖପୂର୍ଣ୍ଣ ଅବସ୍ଥାରେ, ବହୁତ ବଡ଼ ବିପଦପୂର୍ଣ୍ଣ ଅବସ୍ଥାରେ ବିବଶ ବିବଶ ହୋଇଯାଇଛନ୍ତି ସିଏ। ଠିକ୍ ଭାବରେ ବୁଦ୍ଧି ନାହିଁ, ଠିକ୍ ଭାବରେ ସ୍ୱାସ୍ଥ୍ୟ ଠିକ୍ ନାହିଁ, ଠିକ୍ ଭାବରେ ସୁବିଧାରେ ନାହାନ୍ତି, ସବୁ ପ୍ରକାର ଅସୁବିଧା, ସବୁ ପ୍ରକାର ଅସୁବିଧା ସତ୍ତ୍ୱେ ବିବଶ ଭାବରେ ବିବଶ ଗୃଣନ, ଗୃଣନ କହିଲେ ଆମେ ଉଚ୍ଚ ସ୍ୱରରେ ଉଚ୍ଚ କୀର୍ତ୍ତନ କଲେ, ଉଚ୍ଚ ସ୍ୱରରେ କହିଲେ ଭଗବାନ ନାମ, କିନ୍ତୁ ଗୃଣନ ଗୁଣୁଗୁଣ ହୋଇକିରି ଗୁଣୁଗୁଣ ହୋଇକିରି କହିପାରିବେ ନାହିଁ, କଣ୍ଠରୁଦ୍ଧ ହୋଇଯିବ, ଏଇଭଳି ଭାବରେ ଅବସ୍ଥା ଆସିବ, କଣ୍ଠରୁଦ୍ଧ ହୋଇଯିବ, କଥା କହିପାରିବେ ନାହିଁ, କଣ୍ଠରୁଦ୍ଧ ହୋଇଯିବ, କଥା ଚାହିଁଲେ ମଧ୍ୟ କହିପାରିବେ ନାହିଁ, ଗୁଡ଼ୁଗୁଡ଼ୁ ଗୁଡ଼ୁଗୁଡ଼ୁ ହେଉଥିବ ତଣ୍ଟି, ଏଭଳି ଭାବରେ ଘୃଣନ କାଲି କହି କୁହାଯାଇଛି। ଘୃଣନ କହିଲେ ଗୁଣୁଗୁଣ ଗୁଣୁଗୁଣ ହୋଇକି କହିବେ, କିଛି ଶୁଭିବା ନାହିଁ, କ'ଣ ସେ କହୁଛନ୍ତି, ଘୃଣନ ଘୃଣନ ଗୁଣୁଗୁଣ ଗୁଣୁଗୁଣ ହେଉଥିବେ, ଏଇଭଳି ଭାବରେ କ'ଣ କହୁଛନ୍ତି ଅନ୍ୟ କେହି ଶୁଣିପାରିବେ ନାହିଁ। ହେଉଛି ଜପ, ଜପ ଆଉ କୀର୍ତ୍ତନ ଭିତରେ ତଫାତ୍ ହେଉଛି ଏଇଟା। ଜପ କହିଲେ ଧୀର ସ୍ୱରରେ କହିବା, ଧୀର ସ୍ୱରରେ ଆମେ କ'ଣ ଜପ କରୁ ସେ ଜାଣିପାରିବା ନାହିଁ ଏ ଜପ, କିନ୍ତୁ କୀର୍ତ୍ତନ କହିଲେ ଉଚ୍ଚ ସ୍ୱରରେ କୀର୍ତ୍ତନ କରିବା, ସମସ୍ତେ ଶୁଣିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଏ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଆମେ ଯେଉଁ ଭଗବାନ ନାମ କରୁଛେ, ଜପ କରୁଛେ, ଇଏ ଆମର ମଙ୍ଗଳ ପାଇଁ କରୁଛେ, ଭଗବାନ ନାମ ଭଗବାନ ସହିତ ଯୁକ୍ତ ହୋଇଯାଉଛେ। ଆମେ ସବୁ ପ୍ରଗଡ଼ା ଶୁଣୁଛେ ଭଗବାନଙ୍କର ଲୀଳା ଲୀଳା, ଯେଉଁ ଭଗବାନ ସାଙ୍ଗ ବାଳକମାନେ ଭଗବାନ ସହିତ ଲୀଳା କରୁଥିଲେ, ଏ ଭଗବାନ ଯେଉଁଭଳି ଭାବରେ ଭଗବାନଙ୍କ ସଙ୍ଗ ଲାଭ କରୁଥିଲେ, ସେଇଭଳି ଭାବରେ ଜଣେ ଜପ କରୁଛନ୍ତି ମାନେ ଭଗବାନଙ୍କ ସଙ୍ଗ ଲାଭ କରୁଛନ୍ତି, ଜପ ମାନେ ଭଗବାନଙ୍କ ସଙ୍ଗ, ଏ ନିଜେ ସେ ସୁବିଧା ପ୍ରାପ୍ତ ହେଉଛନ୍ତି। କିନ୍ତୁ ଯେଉଁ ଉଚ୍ଚ ସ୍ୱରରେ କୀର୍ତ୍ତନ କଲେ ଏ ଅନ୍ୟମାନେ କିଏ ଶୁଣିବେ, ସେ ମଧ୍ୟ ସୁବିଧା ପ୍ରାପ୍ତ ହେବେ। ତେଣୁ ପର ଉଚ୍ଚ ସଂକୀର୍ତ୍ତନ କର ପର ଉପକାର ବୋଲି କୁହାଯାଇଛି, ଉଚ୍ଚ ସଂକୀର୍ତ୍ତନ ମାନେ ଏଇଟା ପରର ଉପକାର ହେବ। ପଶୁପକ୍ଷୀ ଇତ୍ୟାଦି ସେମାନେ ବୋଲି ତ ନପାରେ, ଶୁଣିଲେ ହରିନାମ ସେ ତରେ, ଭଗବାନ ନାମ ଯଦି ସେ ଶୁଣିଦେଲା ସେ ମଧ୍ୟ ତରିଯିବ, ଏସବୁ କଥା ରହିଛି। କିନ୍ତୁ ବିବଶ ଅବସ୍ଥାରେ କ'ଣ ଜୋରରେ ବୋଲିବେ ସେ ଗୁଣୁଗୁଣ ଗୁଣୁଗୁଣ ହେବେ, ଗୁଣନ ବିବଶ ଗୁଣନ ତଥା ସଦ୍ୟ ବିମୁଚେତ, ଭଗବାନ ନାମ ଗୁଣନ କଲା ମାନେ ସାଙ୍ଗେ ସାଙ୍ଗେ ସଦ୍ୟ ସଦ୍ୟ ସେ ବିମୁଚେତ, ସବୁ ପ୍ରକାର ଦୁଃଖରୁ ମୁକ୍ତ ହୋଇଯିବେ, ସବୁ ପ୍ରକାର ବିପଦରୁ ମୁକ୍ତ ହୋଇଯିବେ। ବିମୁଚେତ ବିଶେଷ ମୁକ୍ତି, ବିମୁଚେତ ଖାଲି ମୁଚେତ ନୁହଁ, ବିଶେଷ ମୁକ୍ତି ସେ ପ୍ରାପ୍ତ ହୋଇଯିବେ, ତଥା ସଦ୍ୟ ସାଙ୍ଗେ ସାଙ୍ଗେ ବିମୁଚେତ ଯାହା ବିବେଦି ସ୍ୱୟଂ ଭୟ, ଭଗବାନ ଯତ୍ କହିଲେ ଭଗବାନ, श्री भगवान और भगवान नाम के त्रिकोण तफात नहीं भगवान कौन 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 से जो शिक्षाष्टम कहला जे सबू भगवान सबू नाम रे सब प्रकार शक्ति अच्छी कौन से श्लोक जो रही नाम नाम कारी बहुधा निज सर्वशक्ति तत्रार्पित निमित्त स्मरणेन काल एतादृश तव कृपा भगवन ममापि दृढ़ेव निद्रिस्म्या जनिनानुराग नाम नाम कारी बहुधा भगवान पर अनेक नाम रही बहुनी सन्ति नामानि गर्गाचार्य भगवान नामकरण करते ये कहते भगवान नाम अनेक रही बहुनी सन्ति नामानि कर्म गुण अनुरूप कर्म अनुसार रूप गुण अनुसार नाम सब रही तान्यम वेद सर्वाणी नो वेद जना से सबको अन्य मैंने जाणी ना कि मुझे जाणी ये कथा नंद महाराज बुझे भगवान नामकरण कि प्रकृत अर्थ गर्गाचार्य कहार उद्देश्य कहीं जाणी ना मुझे जाणी ना नो वेद न मुझे जाणी ना किंतु से कथा नंद महाराज कहीपरें ना तेनाली भाव में कथा कहले नंद महाराज बुझे भगवान अनेक नाम रही कई जानती ना कि गर्गाचार्य जानती धान्य वेद सर्वाण वेद जना आउ कई जानि ना कि मुझे जानी ये भाव में अनेक नाम रही अनंत कृष्णर नाम अनंत महिमा नारदादि व्यास देव दिखे नारे सीमा नाम चिंता नाम भज नाम कर सार अनंत कृष्णर नाम महिमा अपार शतभार सुवर्ण गो कोटि कन्या दान तथा बिना हे कृष्ण नाम हाँ बंद कर दूँ आम कथा बंद होगा आप बंद कले जय श्री श्री सीताराम लक्ष्मण हनुमान जो तेणु भगवान नाम अनंत कृष्णर नाम अनंत महिमा नाम महिमा आम कौन कह सतदिन कथा चलो नाम महिमा भागवत नाम महिमा वर्णना कर नाम रही सत्य सद्य विमुच्येत खाली मुच्येत कहगला विमुच्येत विशेष रूप से मुक्त हो आश्चर्य भगवान नाम शक्ति रही भाव में घर ने मृगुणी की पड़ी केड़े बड़ विपते भगवान नाम करी सत्य सत्य विमुचेत आ मनुष्य मान कथा कौन कह गोटे नाम गोटे नाम ये शक्ति रही शास्त्र वर्णना करते बड़े पापी हो अजामिल अजामिल पापी आस ष्ठ स्कंद कथा आसब अजामिल पाप ये पाप कर चित्रगुप्त सर ना पानी सर ना ये पाप कर कितु ये गोटी नाम सब पाप दूर हो गला खाली गोटे जन्मर नुह गोटे जन्मर पाप ये गोटे जन्मर पाप नुह गोटे जन्म जो विराट बड़ होता तार पाजी जहाँ आउ गोटे जन्मर पाजी जब पैसा करा कौन कह विष्णु दूत मान कहे जिते बड़े गोटे नाम दिवस रूप से कौन करते अजामिलो अजामिल ब्रियमाण हरिनाम गुणन पुत्र प्रचारित अजामिल अगाधाम किमत श्रद्धा गुणन
ମୃତ୍ୟୁ ମୁଖ୍ୟରେ ପଡ଼ିଛି ଏଇ ଯେଉଁ କଥା କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ କହିଛନ୍ତି ଏଇ ସଂସ୍କୃତି ଆପନ ସଂସ୍କୃତି ଘୋରା ଏ ଶବ୍ଦରେ ବିବଶ ଏ ଶବ୍ଦରେ ଅଜାମିଳ କଥା କୁହାଯାଉଛି ଅଜାମିଳ କଥା ଜାଣିଥିଲେ ସ୍ୱର୍ଣ୍ଣକା ଋଷୀ ତେଣୁ ଏହି ଶ୍ଳୋକରେ ସେ କଥାକୁ ଲକ୍ଷ୍ୟ କରି କଥା କହିଛନ୍ତି ଏ ଶ୍ଳୋକଟି ଆପନ ସଂସ୍କୃତି ଘୋରା ଧ୍ୟାନ ତତ ସତ୍ୟ ବିମୁଚେତ ତାହାର ଉଦାହରଣ ହେଉଛନ୍ତି ଅଜାମିଳ ଷଷ୍ଠ ସ୍କନ୍ଧରେ ଆସେ ଗୋଟିଏ ଶକ୍ରୋନ୍ମନ ଗୋଟିଏ ଥର ଦୁଇଟା ନୁହଁ ଗୋଟିଏ ଥର ଭଗବାନଙ୍କ ନାମ ନେଇଛନ୍ତି ସିଏ ଯେତେବେଳେ ଷଷ୍ଠ ସ୍କନ୍ଧରେ ଆସିବ ଏ ଯେଉଁ ପଞ୍ଚମ ସ୍କନ୍ଧରେ ଭଗବାନ ଏ ଯେଉଁ ବିଭିନ୍ନ 28 ନର୍କର ବିଷୟରେ ବର୍ଣ୍ଣନା କଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ମୋର ପ୍ରଜାମାନେ କେମିତି ଏ ଯେଉଁ ନର୍କରୁ ମୁକ୍ତ ପାଇବେ ମୁକ୍ତ ହେବେ ତେଣୁ ଷଷ୍ଠ ସ୍କନ୍ଧରେ ସେ ପ୍ରଶ୍ନ ପଚାରିଲେ ସମସ୍ତେ ତ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି ଆଉ କିଏ ମୁକ୍ତ ହୋଇପାରିବ ପୁରୁଷୋତ୍ତମ ମାସରେ ଭଗବାନଙ୍କ ନାମ ନେବ ସେ ମୁକ୍ତ ପୁରୁଷୋତ୍ତମ ମାସର ମହିମା ସବୁ ରହିଛି ତେଣୁ ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଏ ଅଜାମିଳ ଉପାଖ୍ୟାନ କହିଲେ ସେଇଥିରେ ସେ କହିଛନ୍ତି ଶକ୍ରୁନ୍ ମନ ଗୋଟିଏ ଥର ଶକ୍ରୁନ୍ କହିଲେ ଗୋଟିଏ ଥର ମନ କୃଷ୍ଣ ପାଦ ପଦାର ବିନ୍ଦୟୋ ଭଗବାନ ପାଦ ପଦ୍ମରେ ଗୋଟିଏ ଥର ନିବେଶିତ ଗୋଟିଏ ଥର ଲଗେଇ ଦେଇଛନ୍ତି ତଦ୍ଗୁଣରାଗି ଜୟ ରିହ ସବୁ ପ୍ରକାର ଗୁଣ ଭିତରେ ରହିଛନ୍ତି ତ୍ରିଗୁଣ ଭିତରେ ରହିଛନ୍ତି ତାଙ୍କ ରାଗ ଦୋଷ ଇତ୍ୟାଦି ସବୁ ପ୍ରକାର ଅସୁବିଧା ଅଛି ବିବଶ ଅବସ୍ଥାରେ ରହିଛନ୍ତି ସେଠିକି ସେ କଥା କହିଥିଲେ ସୁଖଦେବ ଗୋସ୍ୱାମୀ ଶକ୍ରୋନ୍ମନ କୃଷ୍ଣ ପଦାର ବିନ୍ଦୟୋ ନିବେଶିତ ତଦ୍ଗୁଣ ରାଗି ଜୟ ରିହ ନୃତ୍ୟ ଭଟ୍ଟା ସ୍ୱପ୍ନେ ପଶ୍ୟନ୍ତି ହିଁ ଚୀର୍ଣ୍ଣ ନିଷ୍କୃତା ଏ କଥାଟି ସେଠି କୁହାଯାଇଛି ସ୍ୱପ୍ନରେ ତ ଦେଖିପାରିବେ ନାହିଁ ଆଉ ସମକ୍ଷରେ କ'ଣ ଦେଖିବେ ଯମପାସ ଦେଖିପାରିବେ ନାହିଁ ଯମପାସ ମାନେ ମୃତ୍ୟୁ ସମୟରେ ଆସିବେ ତାଙ୍କର ଯମ ପାଶକୁ ଆଣିକି ଆସିଥିବେ ଯମଦୂତମାନେ ଯମଦୂତମାନେ ତାଙ୍କ ପାଶକୁ ଆଣିକି ଆସିବେ ସେ ସମୟରେ ମୃତ୍ୟୁ ସମୟରେ ଯେଉଁ ଲୋକ ସେ ଦେଖିବ ସେଇଟା ଅଜାମିଳ ଦେଖିଥିଲେ 88 ବୟସ ହୋଇଥିଲା 88 ବୟସ ହୋଇଥିଲା ତା'ର ଦଶମ ପୁତ୍ର ନାରାୟଣ ସେ ପାଖରେ ଖେଳୁଥିଲା 5 ହୋଇଥିଲା ତାକୁ 83 ବୟସରେ ତା'ର ସେ ପୁତ୍ର ସନ୍ତାନ ଯାହା ହୋଇଥିଲା ତେଣୁ ଏ ଯେଉଁ ବିକଟାଳ ରୂପ ଦେଖିଲା ଯମରାଜଙ୍କର ଦୂତମାନଙ୍କର ବିକଟାଳ ରୂପ ଦେଖିକି ଜୋରରେ ଡାକିପାରୁନା ବିବଶ ଗୁଣନ ଯେଉଁ କୁହାଯାଉଲା ବିବଶ ଭାବରେ କହିଥିଲା ସେ ନାରାୟଣ ଆୟ ଏଇଭଳି ଭାବରେ କଥା ବାହାରୁନଥିଲା ବହୁତ ଉଚ୍ଚସ୍ତରରେ କହୁଥିଲା ଚେଷ୍ଟା କରୁଥିଲା କିନ୍ତୁ ତଣ୍ଟି ବନ୍ଦ ହୋଇଯାଇଛି କଥା କହିପାରିବ ନାହିଁ କିନ୍ତୁ ଭଗବାନଙ୍କର ଦୂତମାନେ ଆସିଗଲେ 4 ଦୂତ ଆସିଗଲେ ନାରାୟଣ 4 ଅକ୍ଷର କହିଦେଲେ 4 ଦୂତ ଆସିଗଲେ ଏସବୁ କଥା ରହିଛି ସବୁ ଏବଂ ସିଏ ସେ କଥା କହିଲେ ଯମରାଜଙ୍କ ଦୂତମାନେ ସବୁ ବର୍ଣ୍ଣନା କଲେ ଏଭଳି ପାପ କଲା ଏଭଳି ପାପ କଲା ଏଭଳି ପାପ କଲା ହଜାର ଲକ୍ଷ ଲକ୍ଷ ପାପ କଥା କହିଲେ ଯମରାଜଙ୍କ ଦୂତମାନ କଥା ଶୁଣିକିରି ବିଷ୍ଣୁ ଦୂତ କହିଲେ ତୁମେ ଯମରାଜଙ୍କ ଦୂତ ଧର୍ମରାଜଙ୍କ ଦୂତ ଧର୍ମ କ'ଣ ତୁମେ ଜାଣିନା ଆହୁରି ଏଇଭଳି ଭାବରେ କହିବି କୃତ ନିର୍ବେଶ ହାତ ଦେଖେଇ କହିଲେ ତୁମେ ଯାହାକୁ କହୁଛ ବହୁତ ବଡ଼ ପାପି ଅୟମ ହିଁ କୃତ ନିର୍ବେଶ ସବୁକିଛି ପାପରୁ ସମୁକ୍ତ ହୋଇଯାଇଛନ୍ତି କେତେବେଳେ ଯଦି ବିବଶ ଯେତେବେଳେ ତୁମେ ଯେତେବେଳେ ଟାଣିକି ନେଉଥିଲ ତୁମ ପାସ ପକେଇ ଦେଇଥିଲେ ତା ଭିତରେ ପାପ ପକେଇକି ଟାଣିବାକୁ କଷ୍ଟ ସେଇ ସମୟରେ ନାରାୟଣ ଡାକିଦେଲେ ଗୋଟିଏ ସେକେଣ୍ଡର କଥା ତୁ ଯେତେବେଳେ ନବା ପାଇଁ ବସିଥିଲ ସେତେବେଳେ ସେ ଭଗବାନଙ୍କ ନାମ ନାମ ନେଇଥିଲା ଏକ ନାମ ଭଗବାନଙ୍କୁ ହରେ ସ୍ୱସ୍ଥାୟନ ହରି ନାମ ସ୍ୱସ୍ଥାୟନ ହରି ହରିଙ୍କର ନାମ ଏଭଳି ଭାବରେ ମଙ୍ଗଳ ପ୍ରଦାନ କରେ ସ୍ୱସ୍ଥାୟନ ହରେ ଭଗବାନଙ୍କ ନାରାୟଣ ଡାକି ଦେଇଥିଲା ସେ ସବୁ ପାପ ଗୋଟିଏ ପାପ ଏଇ ଜନ୍ମର ପାପ ନୁହଁ ଅୟମ ହିଁ କୃତ ନିବେଶ ଜନ୍ମ କୋଟି ଜନ୍ମର ପାପରୁ ମୁକ୍ତ ହୋଇଗଲା ଯତ୍ ବିବଶୋ ଯତ୍ ବ୍ୟାଧହାର ବିବଶୋ ନାମ ସ୍ୱସ୍ଥାୟନ ଘରେ ତୁମେ ଯେତେବେଳେ ତାକୁ ଟାଣିବାକୁ ବସିଥିଲ ସେତେବେଳେ ସେ ଭଗବାନଙ୍କ ନାମ ନେଇଥିଲା ଯେଉଁଟା ସମସ୍ତ ମଙ୍ଗଳ ପ୍ରଦାନ କରିବ ଭଗବାନ ନାମରେ ଏତେ ଶକ୍ତି ରହିଛି ଯେତେବେଳେ ପାପି ହଉ ଯେତେବେଳେ ପାପି ହଉ ତା ଜୀବନ ସାରା ଏତେ ପାପ କରିପାରିବ ଗୋଟିଏ ନାମରେ ଏତେ ଶକ୍ତି ରହିଛି ଆଉ ଅଧିକ ଆମକୁ 16 ନାମ ନେଇଗଲେ କ'ଣ କହିବା 16 ନାମ ତଥା ସତ୍ୟ ବିମୁଚେ ଯତ୍ ବିବେତି ସ୍ୱୟଂ ଭୟମ୍ ଭଗବାନ ଏଭଳି ଭଗବାନ ନାମ ସେଇଭଳି ବା ଭଗବାନ ଠାରୁ ଭଗବାନ ନାମ ଆହୁରି ଅନ୍ତଃକରୁଣ ରୂପ ଗୋସ୍ୱାମୀ ତାଙ୍କର ବର୍ଣ୍ଣନା କରିଛନ୍ତି ନାମାଷ୍ଟକମରେ ଭଗବାନ ଠାରୁ ଭଗବାନ ନାମ ଆହୁରି କରୁଣା ମୟ। ଭଗବାନ ରାମଚନ୍ଦ୍ର ଲଙ୍କାକୁ ଯିବା ପାଇଁ ସେତୁ ବାନ୍ଧିଲେ, କିନ୍ତୁ ହନୁମାନ ଯା ଶ୍ରୀରାମ ତାଙ୍କୁ ଡେଇଁ ପଡ଼ିଲେ, ଶହେ ଯୋଜନକୁ ଡେଇଁ ପଡ଼ିଲେ ଭଗବାନଙ୍କ ନାମ କହିକିରି। ଭଗବାନ ଠାରୁ ଭଗବାନ ନାମର ଶକ୍ତି ଅଧିକା। ଯଦି ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ତଫାତ ନାହିଁ, କିନ୍ତୁ ତଥାପି ଭଗବାନ ନାମ ଭଗବାନଙ୍କ ବାଚ୍ୟ ବାଚକ ମିଦମ ଯଦି କୁହାଯାଇଛି, ଗୋଟେ ଶ୍ଳୋକ ଅଛନ୍ତି, ତଥାପି ହନ୍ତ କରୁଣ ଭଗବାନ ନାମ ଭଗବାନ ଠାରୁ ଆହୁରି କରୁଣାମୟ, ଏଭଳି ରହିଛି ଭଗବାନ ନାମ। ତଥାପି ଏଠି କୁହାଯାଉଛି ଯେ ଭଗବାନଙ୍କର ଯେଉଁ ନାମ ଯେଉଁଭଳି ଭାବରେ ଯତ୍ ଭଗବାନଙ୍କ ନାମ ସହିତ ସମାନ, ଯାହାଙ୍କୁ ଯତ୍ ବିଭେଦି ସ୍ୱୟଂ ଭୟମ, ଭୟମ କହିଲେ ମୃତ୍ୟୁ, ଭୟମ ଭୟମ କହିଲେ ଶାସ୍ତ୍ର ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଭୟମ କହିଲେ ମହାକାଳ, ମହାକାଳ ମହାକାଳଙ୍କର ଯେମିତି ଯମରାଜ ହେଉଛନ୍ତି ଭଗବାନଙ୍କର ଜଣେ କ'ଣ ଗୋଟେ ବିଭୂତି, ଯମ ସଂଯମ ତାମୟମ ସେ ଦମନ କରନ୍ତି, ସେ ମହାକାଳଙ୍କର ଗୋଟେ ପୋର୍ସନ, ମହାକାଳଙ୍କର ଆହୁରି ନୀଚ ସ୍ତରରେ ଅଛନ୍ତି। ତେଣୁ ମହାକାଳ ସିଏ ମଧ୍ୟ ବିଭେଦି, ସିଏ ମଧ୍ୟ ଭୟ କରିବ ଭଗବାନଙ୍କୁ, ଯାହା ବିଭେଦି ସ୍ୱୟଂ ଭୟମ, ସ୍ୱୟଂ ଭୟମ। ତେଣୁ ଆମେ ଗୋଟେ କଥା କହିକି ଆମ କଥା ବିଶ୍ରାମ ଦେବା, ବହୁତ କଥା ରହିଛି, ସବୁଦିନ କଥା ଚାଲିବ, ଆସନ୍ତାକାଲି ହୁଏତ ଆମେ ଏପଟକୁ ଆସିପାରନ୍ତି, ସେ କହିବେ କହିବେ। ତେଣୁ ଏବେ ରହିଛି ଗୋଟେ ଥର ଭଗବାନ ଯାଇଥିଲେ ପାଠ ପଢ଼ିବା ପାଇଁ ଯାଇଥିଲେ, ଏଗାର ବର୍ଷରେ ଅ କ ଶିଖିବା ପାଇଁ ଗଲେ, ଏଗାର ବର୍ଷରେ 64 ଦିନରେ 64 କଳା ପ୍ରାପ୍ତ ହୋଇକି ପଳେଇ ଆସିଲେ। ଆସିବା ପୂର୍ବରୁ ପଚାରିଲେ ଗୁରୁଦେବଙ୍କୁ, କ'ଣ ଦକ୍ଷିଣା ଦେବା ଆମେ, ନା କ'ଣ ମୋର ଦରକାର, କିଛି ଦରକାର ନାହିଁ, ତଥାପି କୁହନ୍ତୁ, ନା କିଛି ଦରକାର ନାହିଁ ତଥାପି କୁହନ୍ତୁ, ଏଇଭଳି ଭାବରେ ଛନ୍ଦାୟା ମା ସତ ନୃପ, ଏଇଭଳି ଭାବରେ ତାଙ୍କୁ ଏତେ ଛନ୍ଦେଇ ଦେଲେ, ସେ କହିଲେ ଠିକ୍ ଅଛି, ଯଦି ଏତେ ବାଧ୍ୟ କରୁଛ ମୁଁ ମୋର ପତ୍ନୀଙ୍କୁ ପଚାରିକି କହିବି। ତାଙ୍କ ପତ୍ନୀଙ୍କୁ ପଚାରିଲେ, ତାଙ୍କ ପତ୍ନୀ କହିଲେ ଆମର ଯେଉଁ ପୁତ୍ର ମୃତ୍ୟୁବରଣ କରିଛି ତାଙ୍କୁ ସେ କୁହ, ସେ ଆଣିକି ଦେବେ, ସେ ମୃତ ପୁତ୍ରକୁ ଦେବେ, ଏଭଳି ଦକ୍ଷିଣା ଭାବିବେ। ଭଗବାନ ଚାଲିଲେ ଠିକ୍ ଅଛି, କିଛି ଅସୁବିଧା ନାହିଁ, ଭଗବାନ ଅକର ଅକର୍ତ୍ତୁ ସବୁକିଛି ରହି କରିପାରିବେ, ସେ ତାଙ୍କର ଶକ୍ତି ରହିଯାଉଛନ୍ତି ଭଗବାନ। ତେଣୁ ଭଗବାନ ଗଲେ ପ୍ରଭାସ କ୍ଷେତ୍ରକୁ, ଯେଉଁଠି ସେ ପିଲା ଛୋଟ ପିଲା ଥିଲା, ସେଇ ପିଲା ସମୟରେ ସମୁଦ୍ର ଭିତରେ ମୃତ୍ୟୁବରଣ କରିଥିଲା। ତେଣୁ ଯାଇ ସମୁଦ୍ରକୁ ବରୁଣକୁ ମାଗିଲେ, ବରୁଣ ଦେବଦେବଙ୍କୁ କହିଲେ ଆମର ଗୁରୁପୁତ୍ରଙ୍କୁ ପ୍ରଦାନ କର, ସେ ହାତ ଯୋଡ଼ି ଥରିବା ପାଇଁ ଲାଗିଲେ। ଯଦ୍ ବିଭେଦି ସ୍ୱୟଂ ଭୟମ, ସମସ୍ତେ ଭୟ କରିବେ ତାଙ୍କ ଭଗବାନ, ଏଭଳି ରହିଛି ଶକ୍ତି ତାଙ୍କର। ବରୁଣ ରାଜା ଥରିବାକୁ ବସିଲେ, ପ୍ରଭୁ ମୁଁ କିଛି ଜାଣିନାହିଁ, ମୁଁ କିଛି ଜାଣିନାହିଁ, ପ୍ରଭୁ ମୋତେ କ୍ଷମା କରୁ, ମୁଁ କିଛି ଜାଣିନାହିଁ, ଏଭଳି ଭାବେ ଥରିବା ପାଇଁ ଲାଗିଲେ। କିନ୍ତୁ ମୋର ଜଳ ଭିତରେ ରହିଛି, ସେ ଅସୁର ରହିଛି, କ'ଣ ଶଙ୍ଖ ଶଙ୍ଖସୁର ଗୋଟେ ରହିଛି, ନା କ'ଣ ତା ନା, ପାଞ୍ଚଜନ୍ୟ ରହିଛି, ଅସୁର ରହିଛି, ସିଏ ମୋତେ ନେଇପାରେ, ମୁଁ ଜାଣିନି ପ୍ରଭୁ, ମୋତେ କ୍ଷମା କରନ୍ତୁ, ମୁଁ ରାଣ ଖାଇ କହୁଛି, ମୁଁ ଜାଣିନି। ତେଣୁ କୃଷ୍ଣ ବଳରାମ ଯାଇଥିଲେ, କୃଷ୍ଣ ପ୍ରବେଶ କଲେ ସମୁଦ୍ର ଭିତରକୁ, ଝାମ୍ପ ଦେଲେ, ଝାମ୍ପ ଦେଲେ ଯାଇ ପହଞ୍ଚିଗଲେ ସେ ଅସୁର ପାଖରେ, ଅସୁରକୁ ମାରିଲେ, ସେଇଠି ମାରିକିରି ଦେଖିଲେ ତା ଭିତରେ ନାହିଁ, କ'ଣ ଭଗବାନଙ୍କର ଅଦ୍ଭୁତ ଲୀଳା। କିନ୍ତୁ ସେ ଶଙ୍ଖ ପ୍ରାପ୍ତ ହେଲେ, ପାଞ୍ଚଜନ୍ୟ ଶଙ୍ଖ, ଇଏ ହେଉଛି ପାଞ୍ଚଜନ୍ୟ, ଭଗବାନର ଶଙ୍ଖର ନାମ ହେଉଛି ପାଞ୍ଚଜନ୍ୟ ଋଷିକେଶ, ପାଞ୍ଚଜନ୍ୟ ଋଷିକେଶ, ସେ ଶଙ୍ଖ ପ୍ରାପ୍ତ ହୋଇକରି ଗଲେ, ଚାଲିଲେ ଯମରାଜ ପାଖରେ ପହଞ୍ଚିଲେ, ପ୍ରଭାସ କ୍ଷେତ୍ରରୁ ଚାଲିଲେ ଯମରାଜ ସଞ୍ଜୀବନୀ ପୁରୀକୁ ଚାଲିଲେ ଭଗବାନ, ଯାଇ ପହଞ୍ଚିଗଲେ ରଥରେ ଯାଉଛନ୍ତି, ରଥରେ ଯାଇ ଶଙ୍ଖନାଦ କରିଦେଲେ, ଯମରାଜ ଥରିବା ପାଇଁ ଆରମ୍ଭ କଲେ, ଆଉ ଯେଉଁ ଶଙ୍ଖନାଦ କରିଦେଲେ ଯେତେ ସବୁ ପାପ ରହିଛନ୍ତି, ନର୍କ ସବୁ ରହିଛି, 28 ନର୍କ ରହିଛି, ମୁଖ୍ୟ ନର୍କ, ଆଉ ସବୁ ବହୁତ ନର୍କ ରହିଛି, ଯେତେ ସବୁ ପାପୀ ଥିଲେ ସବୁ ପଳେଇଗଲେ ଭଗବତ ଧାମକୁ। ଶଙ୍ଖନାଦ ଶୁଣିଥିଲେ, ଭଗବାନ ନିଜେ ଶଙ୍ଖନାଦ କରିଛନ୍ତି, ଶଙ୍ଖନାଦର ମହିମାଙ୍କୁ ଦର୍ଶେଇଲେ ଭଗବାନ, ଯେତେ ପାପୀ ଥିଲେ ଚାଲିଗଲେ, ଯମରାଜ ଥରିବା ପାଇଁ ବସିଲେ, କ'ଣ ହେଲା ପ୍ରଭୁ, କାହିଁକି ଆସିଲେ, କ'ଣ ମୋର ଭୁଲ ହୋଇଗଲା, କ'ଣ କିଛି ତ୍ରୁଟି ହୋଇଗଲା କି କ'ଣ ହେଲା, କହିକି ଆସିକରି ପ୍ରଣାମ କଲେ, ଭଗବାନ ପ୍ରଭୁ ମୋତେ ଆଦେଶ ଦେଇଥାନ୍ତେ, ଆପଣ କାହିଁକି ଆସିଲେ ଏତେ ବାଟ, ନା କୌଣସି ବିଚାର ନ କରିକିରି ଆମର ଗୁରୁଦେବକୁ ଯେଉଁ ଅବସ୍ଥାରେ ନେଇଥିଲ ସେଇ ଅବସ୍ଥାରେ ପ୍ରଦାନ କର। ଆ ଭିତରେ ଅନେକ ବର୍ଷ ବିତି ଯାଇଛି, କିନ୍ତୁ ଛୋଟ ପିଲାବେଳେ ସେ ଚାଲିଯାଇ ମୃତ୍ୟୁବରଣ କରିଥିଲେ, ତେଣୁ ଯମରାଜ ମହାପ୍ରଭୁ ଦଣ୍ଡବତ କରିକିରି ଯେଉଁ ଅବସ୍ଥାରେ ତାକୁ ନେଇଥିଲେ ସେଇ ଅବସ୍ଥାରେ ଆଣି ଫେରାଇ ଦେଲେ, ସେଇ ଅବସ୍ଥାରେ ଫେରାଇ ଦେଲେ, ଯାହା ବିଭେଦି ସ୍ୱୟଂ ଭୟମ। କିନ୍ତୁ ଏଠି ପ୍ରଶ୍ନ ଆସିବ, ସବୁ ତ ପଳେଇଗଲେ ଭଗବତ ଧାମକୁ, ଆଉ ଇଏ କେମିତି ରହିଲା, ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଜମରାହାତ ଆମେ ସୁରକ୍ଷା ସ୍ପେଶାଲ ସୁରକ୍ଷାରେ ରଖିଥିଲେ। ସେ ଯାଇ ଆଇସିୟୁରେ ଥିଲା, ସିଏ ଆଇସିୟୁରେ ଥିଲା, ସେ ଯାଇପାରିନଥିଲା। ତାକୁ ଯେଉଁ ଅବସ୍ଥାରେ ନେଇଥିଲେ ସେ ଅବସ୍ଥାରେ ଫେରାଇଲେ, ଭଗବାନ ତାକୁ ନେଇକି ଫେରାଇକିରି ଆସିଲେ, ମଥୁରାକୁ ପ୍ରତ୍ୟାବର୍ତ୍ତନ କଲେ। ଏଇଭଳି ଭାବ ରହିଛି, ଆଉ ଟୀକା ମାନେ ସବୁ ରହିଛି ବହୁତ କଥା। ଗୋଟେ ବିଶ୍ୱନାଥ ଚକ୍ରପୀଠରୁ କହିଛନ୍ତି ଯେ ଏ ଭଗବାନ ରହିଛନ୍ତି ଘୋର ବିବସ ସଦ୍ୟ ଇତି ଅଜାମିଳାଦ ସୂଚିତା। ଘୋର ବହୁତ ବଡ଼ ପାପି ଥିଲା, ବହୁତ ବିବସ ଅବସ୍ଥାରେ 88 ବର୍ଷ ବୟସ, ତାକୁ ଆଉ କଥା ବାହାରୁନଥିଲା ପାଟିରୁ। ଯମରାଜ ଦୂତ ଦେଖିକି ଭୟ କରିଯାଇଥିଲା ତେ, ଏବଂ ସେ ସଦ୍ୟ ସାଙ୍ଗେ ସାଙ୍ଗେ ସେ ମୁକ୍ତି ପାଇଗଲା। ଏ ଅଜାମିଳକୁ ନିର୍ଦ୍ଦେଶ କରାଯାଉଛି, ଯତ ନାମ ନ ଏକା ଏକସ୍ମାଦପି, ଗୋଟିଏ ନାମ, ବହୁ ନାମରେ କ'ଣ ଫଳ ରହିବ, ସ୍ୱୟଂ ଭୟଂ ବୋଇଲେ ସ୍ୱୟଂ ଭଗବାନ ଇତି ତନ୍ ମୂଳ ଭୂତ ଭୟଂ ମହାକାଳ। ମହାକାଳ ଭୟ କରନ୍ତି, ଆଉ ଯମରାଜ ତାଙ୍କର ଗୋଟେ ଅଂଶ, ମହାକାଳଙ୍କର ଅଂଶ ହେଉଛି ଯମରାଜ ଏବଂ ବିଭେଦି କି ପୁନଃ ମୃତ୍ୟୁ ଯମଶ୍ଚ। ମହାକାଳ ଯେଉଁଠି ଭୟ କରନ୍ତି ସେଠି ଯମ କଥା କ'ଣ କହିବା, ଆଉ କି ମଧ୍ୟ ଯମଦୂତା ଇତି ଭାବ, ଯମଦୂତମାନଙ୍କ କଥା କ'ଣ କହିବା। ଏଇଭଳି ଭାବରେ ବହୁତ କଥା ରହିଛି ଏ ଶ୍ଳୋକରେ। ତେଣୁ ଯାହା ବି ହେଉ, ଆପଣମାନଙ୍କୁ ବହୁତ ଧନ୍ୟବାଦ। ଆପଣମାନେ ଏଇ ପୁରୁଷୋତ୍ତମ ମାସରେ ଭଗବାନ ନାମ ମହାତ୍ମା ସବୁ ଶ୍ରବଣ କଲେ, ଆମକୁ ସୁଯୋଗ ଦେଲେ କଥା କୀର୍ତ୍ତନ କରିବା ପାଇଁ। ଏଇଭଳି ଭାବରେ ୱାର୍ଲଡ ରିନେମ୍ ଚାଲିଛି, ୱିକ୍ ଚାଲିଛି, 7 ଦିନ ଧରି ଚାଲିବ। ଗତକାଲିଠୁ ଆରମ୍ଭ ହୋଇଛି, କିନ୍ତୁ ଆଜି ଆମେ ପୁରୁଷୋତ୍ତମ ମାସରେ ଆମେ ଆରମ୍ଭ କଲେ। ଏଇଭଳି ଭାବରେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ଗୌରବ କି, ଦାଇ ଗୋଟମାନନ୍ଦୀ।